ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା। କହିଲେ ରାଇଜେ ଗଲା ଦେଢ଼ ବଛର ଭିତରେ 3.5 ଲକ୍ଷ କୋଟି ଟଙ୍କା ହୋଇଛି ପୁଞ୍ଜିନିବେଶ। ରାଇଜେ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଲାଗି 10 ଜଣ ବରିଷ୍ଠ ଆଇଏଏସ୍ ପର୍ଯ୍ୟବେକ୍ଷକ ଭାବେ ହେଲେ ନିଯୁକ୍ତ। ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବାବଦେ ଲୋକକୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଆଉ ଲଘୁଚାପର ବୋଲେ ରାଜ୍ୟର ବଡ଼ଭାଗୀ ଜାଗା ନ ଲାଗି ରହିଛି ବର୍ଷା। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ସହିତ 9ଟା ଜିଲ୍ଲା ନ ହୋଇପାରେ ଜବର ବର୍ଷା, ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୂରା ଖବର। ରାଜ୍ୟ ସରକାର ଗୋଟିଏ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ଲାଗି ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା ଅଧିବେଶନଟି ଯୋଗଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଗଲା ଦେଢ଼ ବର୍ଷ ଭିତରେ ରାଇଜେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଇ ସମୟ ଭିତରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂଆ ଶିଳ୍ପ ପ୍ରକଳ୍ପକେ ଅନୁମୋଦନ କରିଛନ୍। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାନୁ ନେଇକରି ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଇବା ଦିନେ ଜାରି ରହିବା। ଇ ଚେଷ୍ଟା ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଆଉ ରୋଜଗାର ନୂଆ ସୁଯୋଗ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆଜି ଓଡ଼ିଶାର 30ଟି ଜିଲ୍ଲା ମଧ୍ୟରୁ 29ଟି ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
ଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଥି ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥି ପାଖାପାଖି 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ସରକାରଙ୍କ ତରଫ କୁହାଯାଇଛି। କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହିକରି ରାଜ୍ୟ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଲାଗି ଭିନ୍ ଭିନ୍ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ସାରିକରି ଆଜି ଭୁବନେଶ୍ୱର ପହଞ୍ଚିଛନ୍। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଆଉ ଆଇବା ଦିନେ କାର୍ଯ୍ୟପନ୍ଥା ଭାବେ ଆଲୋଚନା ହୋଇଥିବାର ଶ୍ରୀ ମାଝୀ କହିଛନ୍। ମିଶନ ଶକ୍ତି ବିଭାଗ ତରଫ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର 3 ନମ୍ବର ଖେପ ଭୁବନେଶ୍ୱର ମିଶନ ଶକ୍ତି ଭବନର ଆଜି ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏତାକୁ ଉଦ୍ଘାଟନ କରିଛନ୍। ଜୁଲାଇନୁ ସେପ୍ଟେମ୍ବର ମାସ ତକ ଖେପ ଖେପ କରି ଆୟୋଜିତ ହେବାରକେ ଥିବାର ତାଲିମ କାର୍ଯ୍ୟକ୍ରମଟି ରାଜ୍ୟର 30ଟା ଜିଲ୍ଲାର ପାଖାପାଖି 4,500 କମ୍ୟୁନିଟି ସହାୟକ କର୍ମଚାରୀ ଭାଗ ନେବେ। ଆଜିର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିମାପଡ଼ା ଆଉ ଗୋପ ବ୍ଲକର 190 ଜଣ କମ୍ୟୁନିଟି ସହାୟକ କର୍ମଚାରୀଙ୍କୁ ପରିଚୟ ପତ୍ର ବାଣ୍ଟିଛନ୍। ରାଜ୍ୟ କାମ କରୁଥିବା ମୋଟ 62,341 ଜଣ କର୍ମଚାରୀଙ୍କୁ ଖେପ ଖେପ କରି ପରିଚୟପତ୍ର ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ରାଜ୍ୟ ସରକାର ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣକେ ସବୁନୁ ଅଧିକା ପ୍ରାଥମିକତା ଦେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ରାଇଜେ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି 10 ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସବୁ ପର୍ଯ୍ୟବେକ୍ଷକମାନେ ଦାୟିତ୍ୱଟି ଥିବା ଜିଲ୍ଲାକେ କମ୍ସେ କମ୍ 3 ଥର ଗସ୍ତ କରିକରି ସ୍ଥିତିର ସମୀକ୍ଷା କରିବେ। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରବା ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫ ସୂଚନା ଦିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫ 2026-27 ଆର୍ଥିକ ବର୍ଷ ଲାଗି 4ଟା ନିଗମ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋତ୍ସାହନ ଆଉ ପୁଞ୍ଜି ଲଗାଣ ନିଗମ ଏପିଆଇସିଓଏଲ୍, ଓଡ଼ିଶା ରାଜ୍ୟ ବିହନ ନିଗମ ଓଏସ୍ଏସ୍ସି ଆଉ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଓଏସ୍ସିଡିସିଏଲ୍ ସାଙ୍ଗେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛେ। ଏ ଅବସରରେ ରାଜ୍ୟ ଚାଷ ଆର୍ ଚାଷୀମାନଙ୍କର ଉନ୍ନତି ଦିଗେ ବିଭାଗ ସାଙ୍ଗେ ତାଲମେଲ ରଖିକରି ଏକାସାଙ୍ଗେ କାମ କରବାରକେ ନିଗମମାନଙ୍କୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍। ଓଏଆଇସି 1200 କୋଟି ଟଙ୍କାର କାରବାର ସହିତ 54,000 ଟନ୍ ସାର, 8,400 ଟ୍ରାକ୍ଟର, 1200 ପାୱାର ଟିଲର ଯୋଗାବା, ଏପିଆଇସିଓଏଲ୍ 330 କୋଟି ଟଙ୍କାର ସାହସ୍ତି 1659 କୃଷି ଉଦ୍ୟୋଗ ସ୍ଥାପନା କରବା, ଓଏସ୍ସି ଡିସିଏଲ୍ 500 ଏକର ଜମିତି ହାଇବ୍ରିଡ୍ କାଜୁ ଯୋଗାବା ଆଉ ଓଏସ୍ଏସ୍ସି ଜଳବାୟୁ ସହନଶୀଳ ବିହନ ଯୋଗାବାରଟା ବଢ଼ାବା। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଚାଷ୍ତି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ରାଣ୍ଡିଂ ଆଉ କମ୍ ସମୟର ଫସଲ ଉପରେ ଜୋର୍ ଦେବାକେ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବା ସୋମବାର ରଥଯାତ୍ରା ପରିଚାଳନା ପ୍ରସ୍ତୁତି ବାବଦେ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍। ବୈଠକଟି ରଥଯାତ୍ରା ନୀତିକାନ୍ତିର ଧାରି ସମୟଥି ପୂରା କରବାର, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳି ଦର୍ଶନ ଲାଗି ପଦକ୍ଷେପ ବାବଦେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଭକ୍ତମାନଙ୍କର ଶୃଙ୍ଖଳି ଦର୍ଶନ ଲାଗି ବଡ଼ଦାଣ୍ଡକେ ଭିନ୍ ଭିନ୍ ଭାଗେ ବାଣ୍ଟାଯାଇକରି ଫି ଭାଗଥି ଜଣେ ଲେଖା ଓଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବା। ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ କରବାରଟା ସରକାରଙ୍କର ପ୍ରାଥମିକତା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍।
ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହେଉ, ସୁରକ୍ଷା ଦୃଷ୍ଟିରୁ ହେଉ, ପୁରାପୁରି ସେ ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ, ବାହୁଡ଼ା ଏବଂ ସେ ଟପମଣ୍ଡପରେ ଦର୍ଶନ ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହେବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହୋଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହୋଇଛି।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍ ବାବଦେ ଲୋକ ସଚେତନ କରିବାର ଲାଗି ଆଜି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଏ ବର୍ଷ ଦିବସର ବାର୍ତ୍ତା ରହିଛି ଗୋଟିଏ ନିରନ୍ତର ଭବିଷ୍ୟତ ଲାଗି ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍ନୁ ମୁକ୍ତି। 2008 ଜୁଲାଇ ମାସର 3 ଗୋଟିଏ ପରିବେଶ ସଂଗଠନ ସ୍ପେନ୍ର ବାର୍ସିଲୋନାନ ପହିଲା ଥର ଲାଗି ଦିବସ ପାଳନ କରିଥିଲା। ଗୋଟିଏ ରିପୋର୍ଟ ଅନୁସାରେ ଫି ବଛର ପାଖାପାଖି 1-5 ଟ୍ରିଲିୟନ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇକରି ଫିକି ଦିଆଯାଇସି, ଯେନ୍ଟାକି ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପ୍ରକାଶୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍। ଏ ବଛର ପୂର୍ତ୍ତିକେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ନୁ ମୁକ୍ତ କରିବାର ଆହ୍ୱାନ ନେଇକରି ଏ ଦିବସ ପାଳନ କରାଯାଉଛି। ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଓପିଏଚ୍ଡବ୍ଲ୍ୟୁସି ତରଫୁ 2024-25 ଆର୍ଥିକ ବଛର ଲାଗି ରାଜ୍ୟ ସରକାରଙ୍କର 21,28,00,000 ଟଙ୍କାର ରେକର୍ଡ ଲାଭାଂଶ ଦିଆଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ ଲାଭାଂଶର ଚେକ୍ ଦେଇଛନ୍। 2025-26 ବଛରେ ନିଗମ 2,520,000,000 ଟଙ୍କାର ସବୁନୁ ଜହ କାରବାର କରିଛି। 2014-15 ନିୟମିତ ଭାବେ ଲାଭାଂଶ ଦେଇ ଆସୁଥିବାର ନିଗମ ଏପ୍ତକ୍ ମୋଟ 86,05,00,000 ଟଙ୍କା ଦେଇସାରିଛି। ଉଚ୍ଚା ଦର୍ଜା ନିର୍ମାଣ ଲାଗି ନିଗମକେ 2 ବିଶ୍ୱକର୍ମା ପୁରସ୍କାର ଭିଲ୍ ମିଳିସାରିଛି। ତୁର୍କୀର ମର୍ସିନ୍ଠାରେ ହୋଇଥିବା ୱାର୍ଲ୍ଡ ଏବିଲିଟି ସ୍ପୋର୍ଟ୍ସ ୟୁଥ୍ ଗେମ୍ସ 2026 କଳାହାଣ୍ଡିର ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2 ସ୍ୱର୍ଣ୍ଣ ଆଉ ଗୋଟିଏ ରୌପ୍ୟ ପଦକ ଜିତିକରି ଜିଲ୍ଲା ଓ ରାଜ୍ୟ ଲାଗି ଗୌରବ ଆଣିଛନ୍। ପୁରୁଷ ଏକକ SL3 ଆଉ ମିକ୍ସଡ୍ ଡବଲ୍ SL3 SU5 ବର୍ଗଥି ସ୍ୱର୍ଣ୍ଣ ଜିତିବାର ସହିତ ଆଉ ଗୋଟିଏ ପର୍ଯ୍ୟାୟଥି ରୌପ୍ୟ ପଦକ ହାସଲ କରିଛନ୍। ଆଜି ସେ କଳାହାଣ୍ଡି ପହଞ୍ଚିବା ଋତୁରୁ ଜିଲ୍ଲା ପ୍ରଶାସନ ଆଉ କ୍ରୀଡ଼ା ସଂଗଠନ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁରୀ ଶ୍ରୀମନ୍ଦିର ଅଣସର ପିଣ୍ଡିନ ଜରେ ପଡ଼ିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ଗୁପ୍ତ ସେବାଥି ଦୈତାପତି ସେବକମାନେ ଲାଗିଛନ୍। ଅନବସରର 5 ଦିନେ ଆଜି ଶ୍ରୀବିଗ୍ରହମାନଙ୍କର ଚନ୍ଦନ ଆଉ କରାଳ ଖୋଲାଯାଇକରି ଶ୍ରୀଅଙ୍ଗ ଫିଟାଯିବା। ସେଆଡ଼େ ମହାପ୍ରଭୁମାନଙ୍କର ସେବା ଲାଗି ସୁନା ଗୋସେଇଁ ସେବକମାନେ ତିଆରି କରିଥିବାର ଅନବସର ମୈଲମ ଲାଗି କରାଯାଉଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ପାଖର ଉତ୍ତର ଓଡ଼ିଶା ସମୁଦ୍ର ଖଣି ଇଲାକାନ ଲଘୁଚାପ କ୍ଷେତ୍ର ଅତ୍କା ଘନୀଭୂତ ହେବାରକେ ଲାଗିଛି। ଲଘୁଚାପର ପ୍ରଭାବଥି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବାନୁ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା କାଲ ସକାଳ ତକ୍ ବିଜୁଳି ଆର୍ ଘଡ଼ଘଡ଼ି ସାଙ୍ଗେ ଜବରନୁ ଅତି ଜବର ବର୍ଷା ହେବା ବୋଲି କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଆଉ କୋରାପୁଟ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ପଶ୍ଚିମ ଓଡ଼ିଶାର ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ସହିତ 9 ଜିଲ୍ଲାକେ ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ରାଜ୍ୟ ଲଘୁଚାପର ବଲେ ହେଉଥିବା ଲଗାୟତ ବର୍ଷା ଲାଗି ଅଗ୍ନିଶମ ଆଉ ଜରୁରୀକାଳୀନ ସେବା ବିଭାଗ ପୂରାପୂରି ସତର୍କ ଆଉ ପ୍ରସ୍ତୁତ ଅଛି ବୋଲି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍। ସବୁ ଅଗ୍ନିଶମ କେନ୍ଦ୍ରକେ 24 ସତର୍କ ରହିବାରକେ କୁହାଯାଇଛି। ସମ୍ବଲପୁର, କଟକ ଆଉ ବ୍ରହ୍ମପୁରନୁ ଖାସ୍ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍। ଭୁବନେଶ୍ୱରନ ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା, କହିଲେ ରାଇଜେ ଗଲା 1.5 ଭିତରେ 3,50,000,000 ଟଙ୍କାର ହୋଇଛି ପୁଞ୍ଜିନିବେଶ, ରାଇଜେ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଲାଗି 10 ବରିଷ୍ଠ ଆଇଏଏସ୍ ପର୍ଯ୍ୟବେକ୍ଷକ ଭାବେ ହେଲେ ନିଯୁକ୍ତ, ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍ ବାବଦେ ଲୋକଙ୍କୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ, ଆଉ ଲଘୁଚାପ ବୋଲେ ରାଜ୍ୟର ବଡ଼ଭାଗି ଜାଗାନ ଲାଗି ରହିଛେ ବର୍ଷା, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ସହିତ 9 ଜିଲ୍ଲାନ ହୋଇପାରେ ଜବର ବର୍ଷା, ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।